आकाशवाणी ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଆସାମ, କେରଳମ୍ ଏବଂ ପୁଡୁଚେରୀ ବିଧାନସଭା ନିର୍ବାଚନ ନିମନ୍ତେ ଆଜି ସନ୍ଧ୍ୟାରେ ଶେଷ ହେବ ପ୍ରଚାର। ପ୍ରମୁଖ ରାଜନୈତିକ ଦଳର ନେତୃବୃନ୍ଦଙ୍କ ପ୍ରଚାର କାର୍ଯ୍ୟ ଜୋରଦାର। ପ୍ରବାସୀ ଶ୍ରମିକମାନଙ୍କ ପାଇଁ 5 କିଲୋଗ୍ରାମ ବିଶିଷ୍ଟ ଏଲ୍ପିଜି ସିଲିଣ୍ଡର ଯୋଗାଣ ଦୁଇଗୁଣ କରିବା ନେଇ ନିଷ୍ପତ୍ତି। ଅଦାଲତଙ୍କ ସମୀକ୍ଷା ଅନ୍ତର୍ଗତ ପଶ୍ଚିମବଙ୍ଗର ସମ୍ପୂର୍ଣ୍ଣ ଭୋଟର ତାଲିକା ପ୍ରକାଶ କଲେ ନିର୍ବାଚନ ଆୟୋଗ। ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଏବଂ ଆଇପିଏଲ୍ କ୍ରିକେଟ୍ର ଆଜି ରାଜସ୍ଥାନ ରୟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ ମ୍ୟାଚ୍। ଆସାମ, କେରଳମ୍ ଏବଂ ପୁଡୁଚେରୀ ବିଧାନସଭା ନିର୍ବାଚନ ନିମନ୍ତେ ଆଜି ସନ୍ଧ୍ୟା 6ଟାରେ ପ୍ରଚାର କାର୍ଯ୍ୟ ଶେଷ ହେଉଛି। ବିଭିନ୍ନ ରାଜନୈତିକ ଦଳର ପ୍ରମୁଖ ନେତୃବୃନ୍ଦ ଶେଷ ମୁହୂର୍ତ୍ତରେ ଭୋଟରମାନଙ୍କୁ ଦଳୀୟ ପ୍ରାର୍ଥୀଙ୍କ ଆଡ଼କୁ ଆକୃଷ୍ଟ କରିବା ଲାଗି ଉଦ୍ୟମ ଚଳାଇଛନ୍ତି। ବିଜେପିର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ପଶ୍ଚିମବଙ୍ଗରେ ବିଜେପି କ୍ଷମତାକୁ ଆସିଲେ ସମସ୍ତ ଅନୁପ୍ରବେଶକାରୀଙ୍କୁ ସେମାନଙ୍କ ଦେଶକୁ ପଠାଇ ଦିଆଯିବ। ଆଜି ଆସାମର ପଥରକାଣ୍ଡିଠାରେ ଏକ ନିର୍ବାଚନୀ ର୍ୟାଲିକୁ ଉଦ୍ବୋଧନ ଦେଇ ଆସାମର ବାରାକ ଉପତ୍ୟକାରେ କଂଗ୍ରେସ ଅନୁପ୍ରବେଶକାରୀମାନଙ୍କୁ ଆଶ୍ରୟ ଦେଇଥିବା ଶ୍ରୀ ଶାହା ଅଭିଯୋଗ କରିଛନ୍ତି।
हमारे गरीबों के धान के अंदर चावल के अंदर हिस्सेदारी ले रहा है, चाय बागान के मजदूरों की मजदूरी छीन रहा है। हम नहीं चलने दें, घुसपैठियों को देश के बाहर निकालने का काम ये भारतीय जनता पार्टी करेगी।
ବାରାକ ଉପତ୍ୟକାର ବିକାଶ ନିମନ୍ତେ କଂଗ୍ରେସ କୌଣସି ପଦକ୍ଷେପ ନେଇନଥିବା ସେ କହିଛନ୍ତି। ଶ୍ରୀ ଶାହା କହିଛନ୍ତି, ଆସାମକୁ ଦେଶର ଅନ୍ୟ ଉନ୍ନତ ରାଜ୍ୟ ଭଳି ବିକାଶ ପଥରେ ଆଗେଇ ନେବା ଲାଗି ବିଜେପି ଲକ୍ଷ୍ୟ ରଖିଛି। ଆସନ୍ତା 5 ବର୍ଷରେ ଆସାମ ବିକାଶର ଶୀର୍ଷସ୍ତରରେ ପହଞ୍ଚିବ ବୋଲି ଶ୍ରୀ ଶାହା କହିଛନ୍ତି। ବିଜେପି ସରକାର ପକ୍ଷରୁ ଯୋଗ୍ୟ ହିତାଧିକାରୀଙ୍କୁ ଜମିପଟା ବଣ୍ଟନ ଏବଂ ଶ୍ରୀଭୂମିରେ ମେଡିକାଲ କଲେଜ ନିର୍ମାଣ ଭଳି ପଦକ୍ଷେପ ନେଇଥିବା ସେ କହିଛନ୍ତି। ଆସାମ ପାଇଁ ଅନେକଗୁଡ଼ିଏ ବିକାଶମୂଳକ ପ୍ରକଳ୍ପ ଲକ୍ଷ୍ୟ ରଖାଯାଇଥିବା ସେ କହିଛନ୍ତି। କେରଳମ୍ରେ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ର୍ୟାଲି, ରୋଡ୍ ଶୋ ଓ ସାଧାରଣ ନିର୍ବାଚନୀ ସଭା ଆୟୋଜନ କରାଯାଇଛି। ବରିଷ୍ଠ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଆଜି ସକାଳେ କାଲପେଟାରେ ଏକ ନିର୍ବାଚନୀ ର୍ୟାଲିରେ ଉଦ୍ବୋଧନ ଦେଇଛନ୍ତି। ପୁଡୁଚେରୀରେ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ଡିଏମ୍କେ ନେତା ତଥା ତାମିଲନାଡୁ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍ ଏବଂ ବିଦୁଥଲାଇ ଚିରୁଥାଇଗଲ ନିର୍ବାଚନ ପ୍ରଚାର କରୁଛନ୍ତି। ପ୍ରବାସୀ ଶ୍ରମିକମାନଙ୍କୁ 5 କିଲୋଗ୍ରାମ ବିଶିଷ୍ଟ ଏଲ୍ପିଜି ସିଲିଣ୍ଡରର ମୁକ୍ତ କାରବାରକୁ ସୁଗମ କରିବା ପାଇଁ କେନ୍ଦ୍ର ସରକାର ଯୋଗାଣକୁ ଦୁଇଗୁଣ କରିବା ଲାଗି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ସଚିବ ଡକ୍ଟର ନିରଜ ମିତଲ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଏହି ମର୍ମରେ ପତ୍ର ଲେଖିଛନ୍ତି। ସେ କହିଛନ୍ତି, 5 କିଲୋଗ୍ରାମ ବିଶିଷ୍ଟ ଏଲ୍ପିଜି ସିଲିଣ୍ଡରଗୁଡ଼ିକ ରାଜ୍ୟ ସରକାରଙ୍କୁ ଯୋଗାଇ ଦିଆଯିବ ଏବଂ ସେହି ରାଜ୍ୟର ପ୍ରବାସୀ ଶ୍ରମିକମାନଙ୍କୁ ତୈଳ ବିପଣନ କମ୍ପାନୀମାନଙ୍କ ସହାୟତାରେ ଖାଦ୍ୟ ଓ ଯୋଗାଣ ବିଭାଗ ପକ୍ଷରୁ ସିଲିଣ୍ଡର ଆବଣ୍ଟନ କରାଯିବ। ପୂର୍ବରୁ ଗତ ମାର୍ଚ୍ଚ ମାସରେ ଆବଣ୍ଟନ ପରିମାଣ 20% ଥିବାବେଳେ 23 ତାରିଖ ପରଠାରୁ 6,75,000 5 କିଲୋଗ୍ରାମ ବିଶିଷ୍ଟ ଏଲ୍ପିଜି ସିଲିଣ୍ଡର ଆବଣ୍ଟନ କରାଯାଇଛି। ଗୋଟିଏ ଦେଶର ଦୃଢ଼ତା ଏହାର ଲୋକମାନଙ୍କ ଜ୍ଞାନ, ମୂଲ୍ୟବୋଧ ଏବଂ ସାମର୍ଥ୍ୟରେ ନିହିତ ଥାଏ ବୋଲି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି। ଦେଶର କୌଶଳ ଇକୋସିଷ୍ଟମ୍କୁ ସୁଦୃଢ଼ କରିବା କ୍ଷେତ୍ରରେ ଇନ୍ଦିରା ଗାନ୍ଧି ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ପ୍ରମୁଖ ଭୂମିକା ଗ୍ରହଣ କରୁଛି ବୋଲି ଉପରାଷ୍ଟ୍ରପତି କହିଛନ୍ତି। ଏଭଳି ଉଦ୍ୟମ ବିକଶିତ ଭାରତ 2047 ଲକ୍ଷ୍ୟ ପୂରଣ ଦିଗରେ ସହାୟକ ହେବ ବୋଲି ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି। ନୂଆଦିଲ୍ଲୀରେ ଆଜି ଇଗ୍ନୋର 39ତମ ସମାବର୍ତ୍ତନ ଉତ୍ସବରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରି ଉପରାଷ୍ଟ୍ରପତି କହିଛନ୍ତି, ସହଜ ଶିକ୍ଷା ବ୍ୟବସ୍ଥାକୁ ଆପଣେଇ ଦେଶରେ ଉନ୍ନତ ଶିକ୍ଷା ବ୍ୟବସ୍ଥା ଗ୍ରହଣ କରିବା କ୍ଷେତ୍ରରେ ଇଗ୍ନୋ ପ୍ରମୁଖ ଭୂମିକା ଗ୍ରହଣ କରିଛି। ସେ କହିଛନ୍ତି, 3,24,000 ଅଧିକ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି, ଯାହା ଦେଶରେ ସର୍ବାଧିକ ସଂଖ୍ୟାର ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ଦର୍ଶାଉଛି। ସେମାନଙ୍କ ମଧ୍ୟରେ 58% ମହିଳା ଥିବା ନେଇ ଉପରାଷ୍ଟ୍ରପତି ସନ୍ତୋଷ ବ୍ୟକ୍ତ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣିଛନ୍ତି ଆକାଶବାଣୀରୁ। ପଶ୍ଚିମବଙ୍ଗରେ ନିର୍ବାଚନ ଆୟୋଗ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନରେ ଅଦାଲତଙ୍କ ସମୀକ୍ଷା ଅନ୍ତର୍ଗତ ସମ୍ପୂର୍ଣ୍ଣ ଭୋଟର ତାଲିକା ପ୍ରକାଶ କରିଛନ୍ତି। ପ୍ରଥମଥର ପାଇଁ ଜିଲ୍ଲାୱାରୀ ତଥ୍ୟ ସହିତ ଏହି ତାଲିକା ପ୍ରକାଶ ପାଇଛି। ତାଲିକାରେ ଯୋଗ୍ୟ ଏବଂ ଅଯୋଗ୍ୟ ଭୋଟରମାନଙ୍କୁ ଚିହ୍ନିତ କରାଯାଇଛି। ରିପୋର୍ଟ ଅନୁଯାୟୀ 60 ଲକ୍ଷରୁ ଅଧିକ ଭୋଟରଙ୍କ ନାମ ଯାଞ୍ଚ ପାଇଁ ଥିବାବେଳେ 32 ଲକ୍ଷ ଭୋଟର ଯୋଗ୍ୟ ବିବେଚିତ ହୋଇଥିବା ଜଣାପଡ଼ିଛି। ଦେଶରେ ଖାଦ୍ୟ ସୁରକ୍ଷା ଏବଂ କୃଷକମାନଙ୍କ ଆୟ ବୃଦ୍ଧି କରିବା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ରହିଥିବା କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ଜୟପୁରଠାରେ ଆଜି ଆଞ୍ଚଳିକ କୃଷି ସମ୍ମିଳନୀକୁ ଉଦ୍ବୋଧନ ଦେବା ଅବସରରେ ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି, ଦେଶରେ କୃଷି କ୍ଷେତ୍ରକୁ ଦୃଢ଼ କରିବା ଲାଗି ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି। ସେ କହିଛନ୍ତି, କୃଷକମାନଙ୍କୁ ସଶକ୍ତ କରି ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ କୃଷିକ୍ଷେତ୍ର ବିଭିନ୍ନ ଦିଗ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ସମୟର ଆବଶ୍ୟକତା ଅନୁଯାୟୀ ନୂଆ ଜ୍ଞାନକୌଶଳ, ଆଧୁନିକ କୃଷି ବ୍ୟବସ୍ଥା ଓ ସମନ୍ୱିତ କୃଷି ଗ୍ରହଣ କରିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି।
ଅନାଜ ଫଲ ସବ୍ଜିଆ ଦୁଧ ଇସକି କମି ନା ଆଏ ୟେ ଦାୟିତ୍ୱ କୃଷି ବିଭାଗ ପର ହେ ଖେତି ପର ହେ କିସାନୀ ପର ହେ ଔର ଇସଲିଏ ହମାରେ ଜୋ ତିନ ଲକ୍ଷ୍ୟ ହେ ଏକ ଦେଶ କି ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରନା ଅନ୍ନ କେ ଭଣ୍ଡାର ଭରେ ରହେ ଲେକିନ ଦୂସରେ କିସାନୋ କି ଆୟ ବଢା କେ ଉନକେ ଜୀବନ ସ୍ତର କୋ ଔର ବେହତର କରନା ଔର ତୀସରେ ଭାରତ କି ଜନତା କୋ ପୋଷଣ ଦେନା ଔର ଜରୁରତ ପଡେ ତୋ ଦୁନିଆ କୋ ଭି ଖାଦ୍ୟାନ୍ନ କି ଆପୂର୍ତ୍ତି କରନା।
ଶ୍ରୀ ଚୌହାନ କହିଛନ୍ତି, କୃଷିର ବିକାଶ ସହ ପରିବେଶ ସୁରକ୍ଷା ମଧ୍ୟ ସମଭାବରେ ଗୁରୁତ୍ୱପୂର୍ଣ୍ଣ। ଆବଶ୍ୟକତା ଅନୁଯାୟୀ ସାର ବ୍ୟବହାର ସହ ପ୍ରାକୃତିକ କୃଷି ଗ୍ରହଣ କରିବା ଉପରେ ମଧ୍ୟ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ସମଗ୍ର ବିଶ୍ୱରେ ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଉଛି। ସ୍ୱାସ୍ଥ୍ୟ ସମ୍ପର୍କିତ ଆହ୍ୱାନଗୁଡ଼ିକର ମୁକାବିଲା ଏବଂ ସୁସ୍ଥ ଜୀବନଶୈଳୀ ନେଇ ଜନସଚେତନତା ବୃଦ୍ଧି ଲକ୍ଷ୍ୟରେ ପ୍ରତିବର୍ଷ ଏପ୍ରିଲ 7 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଅନ୍ୟପକ୍ଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆଜି ହେଉଛି ପ୍ରତିଷ୍ଠା ଦିବସ। 1948 ଏପ୍ରିଲ 7 ତାରିଖରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତିଷ୍ଠା କରାଯାଇଥିଲା। ଚଳିତ ବର୍ଷ ସ୍ୱାସ୍ଥ୍ୟ ଦିବସର ବିଷୟବସ୍ତୁ ରହିଛି ସ୍ୱାସ୍ଥ୍ୟ ପାଇଁ ଏକଜୁଟ ହେବା, ବିଜ୍ଞାନ ସହ ଆଗକୁ ବଢ଼ିବା। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁସ୍ଥ ବିଶ୍ୱ ଗଠନ ପାଇଁ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି, ସରକାର ସ୍ୱାସ୍ଥ୍ୟସେବା ଉପରେ ଧ୍ୟାନ ଦେବା ଜାରି ରଖିବେ ଏବଂ ଲୋକଙ୍କ କଲ୍ୟାଣ ନିମନ୍ତେ ବିଭିନ୍ନ ଦିଗରେ ବିନିଯୋଗ କରିବେ। ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ସମସ୍ତ ଚିକିତ୍ସକ, ନର୍ସ ଏବଂ ଆଗଧାଡ଼ିର ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେମାନଙ୍କ ଉତ୍ସର୍ଗୀକୃତ ସେବା ପାଇଁ ଦେଶର ସ୍ୱାସ୍ଥ୍ୟସେବା ସୁଦୃଢ଼ ହୋଇପାରିଛି ବୋଲି ସେ କହିଛନ୍ତି। ଶ୍ରୀ ନଡ୍ଡା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆୟୁଷ୍ମାନ ଭାରତ ଏବଂ ପିଏମ୍ ଭାରତୀୟ ଜନୌଷଧି ଯୋଜନା ଭଳି ସ୍ୱାସ୍ଥ୍ୟସେବା ଯୋଜନାଗୁଡ଼ିକ ଦେଶର ପ୍ରତ୍ୟେକ ନାଗରିକଙ୍କୁ ସହଜରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛି। ଦେଶବାସୀଙ୍କୁ ମିଳିତ ଭାବେ କାର୍ଯ୍ୟ କରି ଏକ ଦୃଢ଼ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଗଠନ ଉପରେ ଶ୍ରୀ ନଡ୍ଡା ଗୁରୁତ୍ୱ ଆରୋପ କରିଛନ୍ତି। ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଖାଲିଲୁର ରେହମାନ ଆଜିଠାରୁ 3 ଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିବେ। ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ କରିବା ଏହି ଗସ୍ତର ଉଦ୍ଦେଶ୍ୟ। ଏହି ଗସ୍ତକାଳରେ ଶ୍ରୀ ରେହମାନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଗତ ଫେବୃୟାରୀରେ ବାଂଲାଦେଶରେ ନୂଆ ସରକାର ଗଠନ ହେବା ପରେ ଏହା ସେଠାକାର ମନ୍ତ୍ରୀଙ୍କ ପ୍ରଥମ ଭାରତ ଗସ୍ତ। ଇରାନ୍ର ଶକ୍ତି ଭିତ୍ତିଭୂମି ଉପରେ ଇସ୍ରାଏଲ୍ ପକ୍ଷରୁ ଗତକାଲି ପୁଣି ଆକ୍ରମଣ କରାଯିବା ପରେ ପଶ୍ଚିମ ଏସିଆରେ ଉତ୍ତେଜନାମୂଳକ ପରିସ୍ଥିତି ବୃଦ୍ଧି ପାଇଛି। ଇରାନ୍ର ସର୍ବବୃହତ୍ ଗ୍ୟାସ୍ ବ୍ୟବସ୍ଥା ଆସାଲୁଏସ୍ଥିତ ସାଉଥ୍ ପାର୍ସ ଗ୍ୟାସ୍ ଫିଲ୍ଡ ଉପରେ ଇସ୍ରାଏଲ୍ ଆକ୍ରମଣ କରିଛି, ଫଳରେ ବିଶ୍ୱସ୍ତରରେ ଶକ୍ତି ଯୋଗାଣ ବାଧାପ୍ରାପ୍ତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଇରାନ୍ର ଶକ୍ତିକେନ୍ଦ୍ରଗୁଡ଼ିକ ଉପରେ ଆକ୍ରମଣ ଯୋଗୁଁ ପଶ୍ଚିମ ଏସିଆ ଅଞ୍ଚଳରେ ଜରୁରୀ ଭିତ୍ତିଭୂମିଗୁଡ଼ିକୁ ନେଇ ଭୟ ସୃଷ୍ଟି ହୋଇଛି ଏବଂ ସମ୍ପୃକ୍ତ ଅଞ୍ଚଳରେ ବିଶ୍ୱ ଶକ୍ତି ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଇତିମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି ଯେ ଯଦି ତେହେରାନ କୌଣସି ବୁଝାମଣା ଚୂଡ଼ାନ୍ତ କରିବାରେ ବିଫଳ ହୁଏ ଓ ହରମୁଜ ପ୍ରଣାଳୀକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ସ୍ୱାଭାବିକ ନ କରେ ତେବେ ଗୋଟିଏ ରାତିରେ ଇରାନକୁ ଧ୍ୱଂସ କରିଦିଆଯିବ। ଆସନ୍ତାକାଲି ସକାଳ 5:30 ସୁଦ୍ଧା ପଦକ୍ଷେପ ନେବାକୁ ରାଷ୍ଟ୍ରପତି ଟ୍ରମ୍ପ ସମୟ ନିର୍ଦ୍ଧାରିତ କରିଛନ୍ତି। ହ୍ୱାଇଟ୍ ହାଉସ୍ରେ ଗଣମାଧ୍ୟମକୁ ସମ୍ବୋଧିତ କରି ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ହରମୁଜ ପ୍ରଣାଳୀ ବନ୍ଦ ରହିଲେ ଆମେରିକା ଇରାନର ଶକ୍ତିକ୍ଷେତ୍ର ସମେତ ପରିବହନ ଭିତ୍ତିଭୂମିଗୁଡ଼ିକ ଉପରେ ଆକ୍ରମଣ ଜାରି ରଖିବ। ଆଇପିଏଲ୍ କ୍ରିକେଟ୍ରୁ ଆଜି ରାଜସ୍ଥାନ ରୟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଗୁଆହାଟୀର ବର୍ଷାପାରା କ୍ରିକେଟ୍ ଷ୍ଟାଡିୟମ୍ଠାରେ ସନ୍ଧ୍ୟା 7:30 ଏହି ମ୍ୟାଚ୍ ଆରମ୍ଭ ହେବ। ପଏଣ୍ଟ ତାଲିକାରେ ରାଜସ୍ଥାନ ରୟାଲ୍ସ ଏବେ ତୃତୀୟ ସ୍ଥାନରେ ରହିଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ 6ଷ୍ଠ ସ୍ଥାନରେ ଅଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଆସାମ, କେରଳ ଏବଂ ପୁଡୁଚେରୀ ବିଧାନସଭା ନିର୍ବାଚନ ନିମନ୍ତେ ଆଜି ସନ୍ଧ୍ୟାରେ ଶେଷ ହେବ ପ୍ରଚାର। ପ୍ରମୁଖ ରାଜନୈତିକ ଦଳର ନେତୃବୃନ୍ଦଙ୍କ ପ୍ରଚାର କାର୍ଯ୍ୟ ଜୋରଦାର। ପ୍ରବାସୀ ଶ୍ରମିକମାନଙ୍କ ପାଇଁ 5 କିଲୋଗ୍ରାମ ବିଶିଷ୍ଟ ଏଲ୍ପିଜି ସିଲିଣ୍ଡର ଯୋଗାଣ ଦୁଇଗୁଣ କରିବା ନେଇ ନିଷ୍ପତ୍ତି। ଅଦାଲତଙ୍କ ସମୀକ୍ଷା ଅନ୍ତର୍ଗତ ପଶ୍ଚିମବଙ୍ଗର ସମ୍ପୂର୍ଣ୍ଣ ଭୋଟର ତାଲିକା ପ୍ରକାଶ କଲେ ନିର୍ବାଚନ ଆୟୋଗ। ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ। ଏବଂ ଆଇପିଏଲ୍ କ୍ରିକେଟ୍ରୁ ଆଜି ରାଜସ୍ଥାନ ରୟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।